ହ୍ୟାଲୋ କରିବି ହ୍ୟାଲୋ ହଁ ମ୍ୟାଡାମ ନମସ୍କାର, ମୁଁ ବାସନ୍ତୀ ସେଠୀ କହୁଥିଲି, ବରବାରୀ ସାହି 66 ୱାର୍ଡରୁ। ଆଉ ଆମର ଏଠି ଲାଟ୍ରିନ୍ ସଫା କରିବା ପାଇଁ ଗାଡ଼ି ଆସିବା ସୁବିଧା ନାହିଁ, ରାସ୍ତା ଅସୁବିଧା, ଆଉ ପାଣି ବି ଗୋଟେ ଟାଇମ୍ ଛାଡ଼ୁଛନ୍ତି, ପୁଣି 45-40 କିମ୍ବା ଘଣ୍ଟାଟେ ଏମିତି ଆସୁଛି ପାଣି। ଆଉ ପାଣିର ଯାହା ଯେମିତି ସମସ୍ୟା ସେ ଟିକେ ଅଛି ଆଉ, କିନ୍ତୁ ରାସ୍ତା ସମସ୍ୟା ବେଶୀ ଅଛି। ରାସ୍ତା ସକାଶେ ଆମର ଗ୍ୟାସ ଗାଡ଼ି ବି ଆସିପାରୁନି, ଲାଟ୍ରିନ୍ ସଫା କରିବା ପାଇଁ ଗାଡ଼ି ବି ଆସିପାରୁନି, ବେଞ୍ଚର ଅଳିଆ ସଫା ଗାଡ଼ି ବି ଆସିପାରୁନି, ଆମେ ସେଇଥିପାଇଁ ବହୁତ ହଇରାଣ ହଉଛୁ। ଆପଣ ଯଦି କିଛି ସାହାଯ୍ୟ କରିବେ ଆମେ ଉପକୃତ ହବୁ ସାହି ବାସିନ୍ଦା। ଆଉ